ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଦେଶବାସୀଙ୍କୁ ସମ୍ବୋଧନ କରିକି ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସଂଶୋଧନ ବିଧେୟକ ପାସ୍ ନାଇଁ ହୋଇଥିବାର ବାବଦେ କହିଛନ୍। ଏ ବିଲ୍ ମହିଳାମାନଙ୍କୁ ସଂସଦ ଓ ବିଧାନସଭାମାନଙ୍କେ ଅଧିକା ଭାଗିଦାରୀ ଦେବାର ସହିତ ଦେଶର ଗଣତନ୍ତ୍ରକେ ଆହୁରି ବରକସ କରିଥିତା ବୋଲି ସେ କହିଛନ୍। ନାରୀ ଶକ୍ତିମାନଙ୍କୁ ମଜବୁତ କରିବାର ଲାଗି ଏ ବିଲ୍ ଉଦ୍ଦିଷ୍ଟ ଥିଲା। ଇଟା ସମକୁ କିଛି ଦେବାର ଆଉ ସଶକ୍ତ କରିବାର ଲାଗି ଗୋଟେ ସଂଶୋଧନ ଥିଲା। 2029 ଲୋକସଭା ନିର୍ବାଚନ ନେଇକରି 40 ବଛର ଧରିକିରି ପଡ଼ି ରହିଥିବା ଅଧିକାର ମହିଳାମାନଙ୍କୁ ଦେବା ଲାଗି ଗୋଟିଏ ଚେରେଷ୍ଟା ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ନାରୀ ଶକ୍ତି ବନ୍ଦନ ସଂଶୋଧନ 21ଭି ସଦୀ କେ ଭାରତ କି ନାରୀ କୁ ନୟେ ଅବସର ଦେନେ ନୟୀ ଉଡାନ ଦେନେ ଉସକେ ସାମନେ ସେ ବାଧାଏ ହଟାନେ କା ମହାୟଜ୍ଞ ଥା। ସାଫ ନିୟତ କେ ସାଥ ଇମାନଦାରୀ କେ ସାଥ କିଆ ଗୟା ଏକ ପବିତ୍ର ପ୍ରୟାସ ଥା। ନାରୀ ଶକ୍ତି ବନ୍ଦନ ସଂଶୋଧନ ସମୟ କି ମାଙ୍ଗ ହୈ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍, ମହିଳା ସଂରକ୍ଷଣ ଖାଲି ଗୋଟିଏ ଆଇନ ନୁହେଁ, ସେ ଇଟା ନାରୀ ସଶକ୍ତିକରଣ ଆଉ ଦେଶର ଉନ୍ନତି ଲାଗି ଗୋଟିଏ ଜରୁରୀ ପଦକ୍ଷେପ ଆଏ। ସରକାରଙ୍କ ସଂକଳ୍ପ ଇହାଦେ ବିଲ୍ ଅତୁଟ ରହିଛେ ଆଉ ସବୁ ବାଧାକେ ଦୂର କରିବା ଲାଗି ଲକ୍ଷ୍ୟ ପୂରା କରାଯିବା ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍। ବିରୋଧୀ ଦଳମାନଙ୍କୁ ମହିଳା ଅଧିକାର ବିରୋଧୀ ମନୋଭାବ ଲାଗି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍। ଅତ୍ୟାଧୁନିକ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରଟି ଦେଶକେ ପୃଥିବୀର କେନ୍ଦ୍ରସ୍ଥଳ ଭାବେ ପ୍ରତିଷ୍ଠିତ କରିବା ଲାଗି ସରକାର ଚେଷ୍ଟା ଜାରି ରଖିଛନ୍। ଏଥିଲାଗି ଆଜି ଭୁବନେଶ୍ୱର ଇନ୍ଫୋଭ୍ୟାଲି 2 ଗୋଟିଏ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମଟି ଯୋଗ ଦେବେ। 1943 କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ତିଆରି ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 2500 ଜଣ ନିଯୁକ୍ତି ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ରାଜ୍ୟ ଚଳିତ ଖରିଫ ଋତୁଟି ସାର ଯୋଗାଣଟି ଅଭାବ ନାଇଁ ହୁଏ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ସେଆଡ଼େ ଗୋଟେ ଟନ୍ ସାର ରଭିଲ୍ ଯେନ୍ତା କଳାବଜାରୀ ନାଇଁ ହେବା ସେ ତା ତଦାରଖ କରବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦେ ରାଜ୍ୟ 3,59,000 ଟନ୍ ୟୁରିଆ ସାର ଅଛେ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ଗଣମାଧ୍ୟମକୁ ସୂଚନା ଦେଇକରି ମନ୍ତ୍ରୀ କହିଛନ୍, ଗଲା ଖରିଫ ଋତୁଟି ସାରର ଅଭାବୀ ବିକ୍ରି ନାଇଁ ହୋଇ ସରକାର ଅତକା 3,00,000 ଟନ୍ ସାର ଯୋଗାଇଥିଲେ। ଇ ବଛର ବିଲ୍ 11,00,000 ଟନ୍ ସାର ମାଟବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍। ଆଇବା ଦିନେ ରାଜ୍ୟ ମାଛ ଉତ୍ପାଦନକେ ଦ୍ୱିଗୁଣା କରାଯିବା, ଏଥିଲାଗି ଭିନ୍ ଭିନ୍ ସରକାରୀ ଯୋଜନାର ସଫଳ ରୂପାୟନକେ ଜୋର ଦିଆଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ସମୀକ୍ଷା ବୈଠକଟି ଯୋଗ ଦେଇକରି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟନ ଚାଲୁଥିବା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କର ସମ୍ମିଳନୀର 2 ଦିନେ ଗଲାକାଲି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଉ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କର ଭିଜନ 2036 ଅନୁସାରେ ରାଜ୍ୟକେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରଟି ଆତ୍ମନିର୍ଭରଶୀଳ କରିବାର ଲାଗି ସରକାର ଯୋଜନା କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର 4 ଦିନର ଗଣତିମଣତି କାମ ଗଲାକାଲି ଶେଷ ହୋଇଛି। 7 ଧରିକରି ଚାଲିଥିବା ଗଣତିମଣତି କାମଟି ସବୁ ରତ୍ନ ଅଳଙ୍କାରର ଭିଡ଼ିଓଗ୍ରାଫି, ଫଟୋଗ୍ରାଫି ଆଉ 3D ସ୍କାନିଂ କରାଯାଇକରି ଇ କ୍ୟାଟଲଗ୍ ବିଲ୍ କରାଯାଇଛି। 1978 ହୋଇଥିବା ଗଣତିମଣତି ବେଲ୍କେ କେତେଟା ରତ୍ନପଥରକେ ଚିହ୍ନଟ କରାଯାଇପାରି ନାଇଥିବାର ବେଳେ ଏହାଦେ ସବୁ ରତ୍ନପଥରମାନଙ୍କୁ ଅତ୍ୟାଧୁନିକ ମେସିନ୍ ଜରିଏ ଚିହ୍ନଟ କରାଯାଇଛି। ଆକେ ମହାପ୍ରଭୁମାନଙ୍କର ବାହାର ଚନ୍ଦନଯାତ୍ରା ଥିବାରୁ ଗଣତିମଣତି କାମ ବନ୍ଦ ରହିବା। ମେ 10 ଉତ୍ରୁ ଫେର୍ ଘାଏ ଗଣତି କାମ ମୂଲ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକମାନଙ୍କର ସଶକ୍ତିକରଣ ଲାଗି ଗୋଟିଏ ଖାସ୍ କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନ ଆଉ ସାଥୀ ସଂଗଠନର ମିଳିତ ସହଯୋଗଟି ହୋଇଥିବା କାର୍ଯ୍ୟକ୍ରମଟି ତୃତୀୟ ଲିଙ୍ଗୀମାନଙ୍କର ସାମାଜିକ ସୁରକ୍ଷା, କର୍ମଯୋଗାଣ ସୁଯୋଗ ଆଉ ଓଡ଼ିଶା ଜୀବିକା ମିଶନ ବାବଦେ ଆଲୋଚନା କରାଯାଇଥିଲା। ଏହି ଅବସରରେ ତୃତୀୟ ଲିଙ୍ଗୀମାନଙ୍କ ଲାଗି ଥିବା ଭିନ୍ ଭିନ୍ ଦକ୍ଷତା ବିକାଶ ତାଲିମ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ବୈଠକଟି ଜିଲ୍ଲା ଆଉ ବ୍ଲକ ସ୍ତରର ଓଡ଼ିଶା ଜୀବିକା ମିଶନର ଅଧିକାରୀ କର୍ମଚାରୀମାନଙ୍କ ସହିତ ତୃତୀୟ ଲିଙ୍ଗୀମାନେ ଯୋଗ ଦେଇଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷାକେ ଜୋରଦାର କରିବା ଲାଗି ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯିବା। ଏଥିଲାଗି ଫି ଜିଲ୍ଲାନ ଖାଦ୍ୟ ସୁରକ୍ଷା ଗାଡ଼ି ବୁଲ୍ବା, ନିମ୍ନମାନର ଖାଇବାର ଦର ବା ବାସି ଖାଇବାର ଦର ବିକୁଥିବା ବ୍ୟବସାୟୀମାନଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବା। ଏହାଦେ ଗୋଟେ ନ ଖାଦ୍ୟ ସୁରକ୍ଷା ଗାଡ଼ି ଥିବାର ବେଳେ ଆଗେ ଆହୁରି 37 ଗାଡ଼ି ଅଣାଯିବା ଲାଗି ଯୋଜନା କରାଯାଉଛି। ରନ୍ଧା ଖାଇବାର ତେଲ ସହିତ ପାନୀର ମାନ ବିଲ୍ ଯାଞ୍ଚ କରାଯିବା। ଆଇବା 3-4 ଭିତରେ ଏଇଟା କାର୍ଯ୍ୟକାରୀ ହେବା ବୋଲି ରାଜ୍ୟ ସରକାର ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ଖରା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ହିଟ୍ ୱେଭ୍କେ ନେଇକରି ସେଆଡ଼େ ସମ୍ବଲପୁର ବଲାଙ୍ଗୀର ସୁନ୍ଦରଗଡ଼ ନୂଆପଡ଼ା ଜିଲ୍ଲାକେ ଚେତାବନୀ ଜାରି କରାଯାଇଛେ। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।